ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଶ୍ରୀକ୍ଷେତ୍ର ପୁରୀନୁ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର ଆଜି ଫେରଘାଏ ଖୋଲାଯିବା। ଧାରିଜ ପ୍ରକ୍ରିୟା ଆଧାରନୁ ପହିଲା ରତ୍ନଭଣ୍ଡାର ଖୋଲା ଉତରୁ ଭିତର ରତ୍ନଭଣ୍ଡାର ଖୋଲାଯିବା। ସକାଳର 9:15 ମଧ୍ୟାହ୍ନର 12:15 ଭିତରେ ରତ୍ନଭଣ୍ଡାରର ତାଲା ଖୋଲାଯିବା ବୋଲି ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ ଉତରୁ ରତ୍ନଭଣ୍ଡାରର ଅଲଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ମୂଲ ହେବା ଆଉ ଅଧିକୃତ ବ୍ୟକ୍ତିମାନେ ରତ୍ନଭଣ୍ଡାର ଭିତରକେ ଯାଇପାରିବେ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି। ଯାଞ୍ଚ କମିଟିଥି 11 ଜଣ ରହିଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁରୀନୁ ଆଜ ଦ୍ୱାଦଶୀ ତିଥିନୁ ରଥମାନଙ୍କେ ମହାପୁରୁମାନଙ୍କୁ ଆଜ ଅଧରପଣା ଭୋଗ ଲଗାଯିବା। ଅଧରପଣା ନୀତି ଅନୁସାରେ ରାତି 8 ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅଧର ଉଚାର ମାଟି ହାଣିଥି ପଣା ତିଆରି କରାଯିବା। ଫି ରଥର 3 ଲେଖା ହାଣିଥି ପଣା ଭୋଗ କରାଯିବା। ଭୋଗ ଲଗାଯିବା ଉତରୁ ଅଧର ହାଣିମାନଙ୍କୁ ଭଙ୍ଗାଯିବା। ଅଧରପଣା ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ ରାଘବ ଦାସ ମଠ ବଡ଼ ଓଡ଼ିଆ ମଠ ତରଫ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏନୁ ଜଣାଇ ଦିଆଯାଇପାରେ ଯେ ପଣା ଭୋଗ ପାର୍ଶ୍ୱ ଦେବାଦେବୀ ଅଶରୀରୀ ଆର୍ ଚାଣ୍ଡି ଚାମୁଣ୍ଡାଙ୍କୁ ଅର୍ପଣ କରାଯାଏସି। ଶ୍ରୀକ୍ଷେତ୍ର ପୁରୀନୁ ଗଲାକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନା ବେଶ ହୋଇଯାଇଛି। ଏହି ବେଶ ଦେଖବାର ଲାଗି ଲକ୍ଷାଧିକ ଭକ୍ତଙ୍କର ଭିଡ଼ ହୋଇଥିଲା। ମହାପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥ ଆର୍ ଦେବୀ ସୁଭଦ୍ରାଙ୍କର ତିନି ରଥ ଉପରେ ମଧ୍ୟାହ୍ନ ଧୂପ ସନ୍ଧ୍ୟା ଆଳତୀ ଆର୍ ଏକାଦଶୀ ସର୍ବାଙ୍ଗ ଉତରୁ ଶ୍ରୀମନ୍ଦିର ଭଣ୍ଡାର ଘରୁ ପାଳିଆ ମେକାପ ଆର୍ ଖୁଣ୍ଟିଆ ସେବକମାନେ ସୁନା ଅଳଙ୍କାର ଆଣିକରି ବେଶ କରିଥିଲେ। ପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥ ଆର୍ ଦେବୀ ସୁଭଦ୍ରା କିରୀଟ ପିନ୍ଧିଥିଲେ। ବଡ଼ ଠାକୁର ଶ୍ରୀବଳଭଦ୍ର ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ ଶ୍ରୀଭୁଜ ଆର୍ ଶ୍ରୀପୟର ଲାଗି କରାଯାଇଥିଲା। ମହାପ୍ରଭୁ ଓଡ଼ିଆଣୀ କୁଣ୍ଡଳ ଚନ୍ଦ୍ର ସୂର୍ଯ୍ୟ ଆଡ଼କାନି ଘାଗଡ଼ା ମାଳିବାଗିର ଅଳଙ୍କାର ଧାରଣ କରିଥିଲେ। ସୁନାବେସ୍ତି ଥାଇକରି ରଥ ଉପରେ ମହାପ୍ରଭୁଙ୍କର ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ମହାଦୀପ ବନ୍ଦାପନା ଚନ୍ଦନ ଲାଗି ବଡ଼ସିଂହାର ବେଶ ଆର୍ ଭୋଗ କରାଯାଇଥିଲା। ହରିଶୟନ ନୀତି ଉତରୁ ରାତ୍ର ପହୁଡ଼ କରାଯାଇଥିଲା। ଆଇବା କାଲ ମହାପୁରୁମାନଙ୍କ ନୀଳାଦ୍ରୀ ବିଜେ ହେବା ବୋଲିକରି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ବରଗଡ଼ ଜିଲ୍ଲାର ଭଟଲିଠାରେ ଗଲାକାଲ ଦଧି ବାମନ ମହାପୁରୁଙ୍କର ସୁନାବେଶ ହୋଇଯାଇଛି। ମହାପୁରୁଙ୍କୁ ନୂଆ ପାଟବସ୍ତ୍ର ସୁନା ମୁକୁଟ ଭୁଜ ଲଲାଟ ପାଟି ମଥାମଣି ବାଗିର ସୁନା ଅଳଙ୍କାରଥି ବେଶ କରାଯାଇଥିଲା। ଏ ବେଶ ଦେଖବାର ଲାଗି ପଡ଼ୋଶୀ ଛତିଶଗଡ଼ ସହେତେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାର ଭକ୍ତମାନଙ୍କର ବହୁତ ଭିଡ଼ ହୋଇଥିଲା। ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ଆଜି ଭୁବନେଶ୍ୱରନୁ ବସ୍ବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ହେବାର୍କେ ଥିବା ଏହି ବୈଠକଟି ଆଇବା 22 ବଜେଟ୍ ଅଧିବେଶନ ମୂଲ ହେଉଥିବାରୁ ଚିଠା ବଜେଟ୍କେ ଅନୁମୋଦନ ମିଲ୍ବା ବୋଲିକରି ଜଣାପଡ଼ିଛି। ଆଇବା 25 ଦିନ ବିଧାନସଭାର ନୂଆ ସରକାର ପହିଲା ବଜେଟ୍ ଆଣବେ। ରାଜ୍ୟ ସରକାର ରାଜ୍ୟ ଯୋଜନା ବୋର୍ଡକେ ଭଙ୍ଗ କରିଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗବାର ଲାଗି ଆସିଥିବା ପ୍ରସ୍ତାବକେ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଏ ବାବଦେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଭାବେ ଅରବିନ୍ଦ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଛି। ସେନ୍ତା ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଭାବେ ନିଯୁକ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ଅମର୍ଦା ରୋଡ୍ ବିମାନ ବନ୍ଦରକେ ଖୁବ୍ ଜଲ୍ଦି କାର୍ଯ୍ୟକ୍ଷମ କରାଯିବା। ଏ ବାବଦେ ବାଣିଜ୍ୟ ଆର୍ ପରିବହନ ଇସ୍କାତ ଆର୍ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସାଙ୍ଗେ ଆଲୋଚନା କରିଛନ୍ତି। ଦୁହି ମନ୍ତ୍ରୀ ବିମାନ ବନ୍ଦରର ନିର୍ମାଣ କାମର ସମୀକ୍ଷା କରବାର ସହିତେ ଜଲ୍ଦି କାର୍ଯ୍ୟକ୍ଷମ କରବାରକେ ସହମତ ହୋଇଥିଲେ। ଇତାର ଛଡ଼ା ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ଲାଗି ଭିଲ୍ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଭିଲ୍ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ବାର ବାର ତାଗିଦ କରିଥିଲେ ଭିଲ୍ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ପଦବୀ ପୂରଣ ନାହିଁ ହେଉଥିବାରୁ ୟୁଜିସି ଉଦ୍ବେଗ ପ୍ରକାଶ କରିଛି। ଏବା 31 ତକ ନିଯୁକ୍ତି ପ୍ରକ୍ରିୟା ଷ୍ଟାଟସ୍ ରିପୋର୍ଟ ଅପ୍ଲୋଡ୍ କରବାରକେ ୟୁଜିସି ନିର୍ଦ୍ଦେଶ ଦେଇଛି। ଏ ବାବଦେ ୟୁଜିସି ତରଫ ସବୁ ବିଶ୍ୱବିଦ୍ୟାଳୟର କୁଲପତି ଆର୍ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନ ତରଫ ପଦକ୍ଷେପ ନିଆଯାଇଛି। ଏଥିଲାଗି ସହରର ଭିନ୍ ଭିନ୍ ରାସ୍ତାନୁ ସରକାରୀ ଜାଗାମାନଙ୍କେ ଚିହ୍ନଟ କରାଯାଇଛି। ଜବରଦଖଲ କରାଯାଇଥିବା ଜାଗାମାନଙ୍କେ ଛାଡ଼ବାର ଲାଗି ଜବରଦଖଲକାରୀମାନଙ୍କୁ 48 ସମୟ ଦିଆଯାଇଛି। ଏ ବାବଦେ ମାଇକ୍ ଥି ଲୋକମାନଙ୍କୁ ସୂଚନା ଦିଆଯାଇଛି। ଏବେକାଲ ପଶ୍ଚିମ କେନ୍ଦ୍ରୀୟ ଆର୍ ତାର ଆଖରପାଖର ଇଲାକା ଉତ୍ତର ପଶ୍ଚିମ ବଙ୍ଗୋପସାଗର ନୁ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବ ଥି ଆଜନୁ ରାଜ୍ୟ ବର୍ଷା ବଢ଼ବା। ଏକୁଶ ତାରିଖ ଦିନ ରାଜ୍ୟର ଭିତରିଆ ଇଲାକା ସହିତ ପଶ୍ଚିମ ଓଡ଼ିଶାର କେତେଟା ଜିଲ୍ଲାନୁ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନୋସେସ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।